26:9। ଏହି ଛବିରେ ବ୍ୟକ୍ତି ହେଉଛନ୍ତି ଆୟୁବ। ସେ ଏକମାତ୍ର ସତ୍ୟ ଈଶ୍ୱରଙ୍କ ନାମରେ ଆରାଧନା ଓ ବଳି ଉତ୍ସର୍ଗ କରୁଥିଲେ। ସେ ଶୟତାନର ପଥ ଅନୁସରଣ କରିନଥିଲେ। ଆୟୁବଙ୍କର ଅନେକ ସନ୍ତାନ ଓ ଦାସମାନେ ପୁଣି ବହୁ ପଶୁପଲ ଥିଲା। ଈଶ୍ୱରଙ୍କ ଆଶୀର୍ବାଦରେ ସେ ଧନୀ ହେଲେ। ଈଶ୍ୱର ତାଙ୍କଠାରେ ସନ୍ତୁଷ୍ଟ ହେଲେ। ଶୟତାନ ଈଶ୍ୱରଙ୍କୁ କହିଲା, ଆୟୁବ କେବଳ ଧନୀ ହେବା ଯୋଗୁଁ ତୁମ୍ଭକୁ ସେବା କରୁଅଛି। ଯଦି ତୁମ୍ଭେ ତାର ସର୍ବସ୍ୱ ନେଇଯିବ, ତେବେ ସେ ତୁମ୍ଭକୁ ଅଭିଶାପ ଦେଇ ପରିତ୍ୟାଗ କରିବ। ଶୟତାନ ମିଥ୍ୟାବାଦୀ ବୋଲି ଈଶ୍ୱର ଜାଣନ୍ତି। ଆୟୁବ ଦରିଦ୍ର ହେଲେ ମଧ୍ୟ ଈଶ୍ୱରଙ୍କୁ ହିଁ ସେବା କରିବ, ଏହା ଈଶ୍ୱର ଜାଣିଥିଲେ। ତେଣୁ ଈଶ୍ୱର ଆୟୁବଙ୍କଠାରୁ ସବୁ ଛଡ଼େଇ ନେବାକୁ ଶୟତାନଙ୍କୁ ଅନୁମତି ଦେଲେ, ଯେପରି ଆୟୁବ ଉତ୍ତମ ଲୋକ ବୋଲି ପ୍ରମାଣିତ ହେବ।